ନମସ୍କାର। ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବିତ ଯୀଶୁ ଜୀବିତ ମୋ ଅନ୍ତରେ ଯୀଶୁ ଜୀବିତ ସଙ୍କଟରେ ସଦା ସହାୟ ଯୀଶୁ ସଦା ଜୀବିତ ତାଙ୍କ ଆଜ୍ଞାରେ ସାଗର ବିଭକ୍ତ ହେଲା ଜିରିହ ପ୍ରାଚୀର ଭଗ୍ନ ହେଲା ତାଙ୍କ ଆଜ୍ଞାରେ ଅନ୍ଧ ଦୃଷ୍ଟି ପାଇଲା ତାଙ୍କ ପରସରେ କୁଷ୍ଠି ସୂଚି ହୋଇଲା।
ପ୍ରିୟ ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟ ଜୀବିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମେ ଆପଣଙ୍କ ନିକଟରେ ବିଶେଷ ଧନ୍ୟବାଦୀ। କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହକୁ ଦେଖି ମଧ୍ୟ ଆମେ ବିଶେଷ ଆନନ୍ଦିତ, ପ୍ରଭୁଙ୍କୁ ଧନ୍ୟବାଦ ଦେଉ। ବାସ୍ତବରେ ଏହି ଜୀବନରେ ଯେତେବେଳେ ଆମେ ପ୍ରଭୁ ଯୀଶୁଙ୍କର ପରିଚୟ ପାଉ, ଆମମାନଙ୍କ ଜୀବନ ଶାନ୍ତି ଓ ଆନନ୍ଦରେ ଭରିଯାଏ। ଆମମାନଙ୍କ ଜୀବନରୁ ସମସ୍ତ ଦୁଃଖ ଉଭେଇଯାଏ, ଏକ ଅପୂର୍ବ ଆନନ୍ଦ ଆମେ ଅନୁଭବ କରୁ। ଆସନ୍ତୁ ତାହେଲେ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁଙ୍କର ବାକ୍ୟ ଶୁଣିବା ସଙ୍ଗେ ସଙ୍ଗେ ସେହି ଶାନ୍ତି ଓ ଆନନ୍ଦ ଓ ଭରସାର ଅଧିକାରୀ ହେବା। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ହଁ ପ୍ରଭୁ, ଆଜି ମଧ୍ୟ ତୁମେ ଆମମାନଙ୍କ ସହିତ କଥା କହିବା ପାଇଁ ଯାଉଅଛ। ଯେହେତୁ ପ୍ରଭୁ ତୁମେ ସତ୍ୟ, ତୁମର ବାକ୍ୟ ଜୀବନ୍ତ ଓ ସତ୍ୟ, ଯେଉଁ ବାକ୍ୟରେ ବିଶ୍ୱାସ କଲେ ପାପୀ ପାପରୁ ଉଦ୍ଧାର ପାଏ, ଜୀବନରେ ଭରସା ପାଏ, ଶାନ୍ତି ପାଏ, ଆନନ୍ଦ ପାଏ, ଶକ୍ତି ପାଏ, ସାହସ ପାଏ। ପ୍ରଭୁ, ଏ ଅନ୍ଧକାରମୟ ଜଗତରେ ତୁମର ବାକ୍ୟ ରୂପକ ଆଲୋକରେ ତୁମେ ଆମମାନଙ୍କୁ କଢ଼ାଇ ନିଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ସମସ୍ୟା ପ୍ରଭୁ ତୁମେ ସମାଧାନ କର। ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର। ଏ ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 119 ପର୍ବରୁ ଅଧ୍ୟୟନ ଆରମ୍ଭ କରିବା। ତେବେ ଗୀତ 119 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଈଶ୍ୱରଙ୍କ ବାକ୍ୟ ପ୍ରତି ପ୍ରଶଂସା। ବର୍ତ୍ତମାନ ଆମେ ପବିତ୍ର ବାଇବଲ ମଧ୍ୟରେ ସବୁଠାରୁ ଦୀର୍ଘ ପର୍ବ ଓ ଏହି ଗୀତ ସଂହିତାର ସବୁଠାରୁ ଦୀର୍ଘ ଗୀତ ମଧ୍ୟକୁ ଯିବା। ଏହି ଗୀତରେ ଈଶ୍ୱରଙ୍କ ବାକ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଅଛି ଓ ଈଶ୍ୱରଙ୍କ ବାକ୍ୟ ପ୍ରତି ପ୍ରଶଂସାର ବିଷୟ ପ୍ରତ୍ୟେକ ପଦରେ ପ୍ରକାଶ କରାଯାଇଅଛି। ତେଣୁ ବିଶ୍ୱାସୀ ହିସାବରେ ଆମେ ଯେପରି ଈଶ୍ୱରଙ୍କ ବାକ୍ୟ ଉପରେ ଗୁରୁତ୍ୱ ଦେବାକୁ ପାରୁ, ଏଥିନିମନ୍ତେ ଏହି ସମସ୍ତ ବିଷୟ ଈଶ୍ୱର ତାହାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ନିକଟରେ ପ୍ରକାଶ କରିଅଛନ୍ତି। ଆଜି କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର ବା ଅଧ୍ୟୟନ ଉପରେ ବିଶେଷ ଗୁରୁତ୍ୱ ନ ଦେଇ ନାନା ପ୍ରକାର ଆନୁଷଙ୍ଗିକ କାର୍ଯ୍ୟକ୍ରମ, ପର୍ବପର୍ବାଣୀ ଓ ମଣ୍ଡଳୀର ବାହ୍ୟ କାର୍ଯ୍ୟକଳାପ ଓ ନୀତିନିୟମ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି, କିନ୍ତୁ ସେପରି କରିବା ଉଚିତ ନୁହେଁ। ଯେହେତୁ ଈଶ୍ୱର ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ପ୍ରତି ସମସ୍ତ ଆଶୀର୍ବାଦ ଓ ଅନୁଗ୍ରହ ବର୍ତ୍ତାଇ ଅଛନ୍ତି ଓ ସେ ତାହାଙ୍କର ପ୍ରତିଜ୍ଞାଯୁକ୍ତ ବାକ୍ୟକୁ ସଫଳ କରିବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି, ତାଙ୍କର ବାକ୍ୟ ଆମମାନଙ୍କ ଜୀବନ ନିମନ୍ତେ ଅତି ଆଶୀର୍ବାଦ ଓ ସାନ୍ତ୍ୱନାଜନକ। ଏହି ଗୀତକୁ ଯେଉଁ ପ୍ରକାରେ ପ୍ରସ୍ତୁତ କରି ରଚନା କରାଯାଇଅଛି ତାହା ଦେଇ ଚମତ୍କାର। ଏବ୍ରି ଭାଷାରେ 22 ଅକ୍ଷର ସମ୍ବଳିତ ବର୍ଣ୍ଣମାଳାକୁ ନେଇ ଏହି ଗୀତର ପ୍ରତିଟି 8 ପଦକୁ ଏବ୍ରି ଭାଷାର ଗୋଟିଏ ଗୋଟିଏ ଅକ୍ଷର ସହିତ ବିଭକ୍ତ କରାଯାଇଅଛି, ଯଥା ଆଲେଫ, ବେଥ, ଗିମେଲ ପ୍ରଭୃତି ବର୍ଣ୍ଣମାଳା। ତେବେ ଏହି 8 ସଂଖ୍ୟା ପବିତ୍ର ବାଇବଲ ମଧ୍ୟରେ ଅତି ଗୁରୁତ୍ୱପୂର୍ଣ୍ଣ। ଏହା ହେଉଛି ପୁନରୁତ୍ଥାନର ସଂଖ୍ୟା, କାରଣ ପ୍ରଭୁ ଯୀଶୁ 8ମ ଦିନରେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ଯାହାକି ସପ୍ତାହର ପ୍ରଥମ ଦିନ। ସେ 7ମ ଦିନ ମୃତ ହୋଇଥିଲେ, ଯାହାକି ବିଶ୍ରାମବାର ଜିହୁଦୀମାନଙ୍କ ଗଣନା ଅନୁଯାୟୀ, ମାତ୍ର 8ମ ଦିନ ଯାହାକି ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ରବିବାର ଦିନ ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଥିଲେ। ଅନେକ ଲୋକ ଭାବନ୍ତି ଯେ ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି ଓ ସେ ଆଉ ସେମାନଙ୍କୁ ଗ୍ରହଣ କରିବେ ନାହିଁ, ମାତ୍ର ସେମାନଙ୍କୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିନାହାନ୍ତି, ଯାହାକି ରୋମିଓ 11 ପର୍ବର 15 ପଦରେ ପ୍ରେରିତ ପାଉଲ ତାହା ସ୍ପଷ୍ଟ ରୂପେ ପ୍ରକାଶ କରିଦିଅନ୍ତି। କାରଣ ଯଦି ସେମାନଙ୍କର ଦୂରୀକରଣ ଦ୍ୱାରା ଜଗତର ମିଳନ ଘଟିଲା, ତେବେ ସେମାନଙ୍କ ଗ୍ରହଣ ଦ୍ୱାରା କ'ଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ? ପ୍ରଭୁ ଯୀଶୁଖ୍ରୀଷ୍ଟ ଯେପରି ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ସେହିପରି ଏହି ଲୋକମାନେ ସେହି 1000 ବର୍ଷର ଶାନ୍ତି ରାଜ୍ୟ ସମୟରେ ଏକ ଗୋଷ୍ଠୀ ହିସାବରେ ସଂଗୃହୀତ ହେବେ। ଈଶ୍ୱର ଏକ ସ୍ୱତନ୍ତ୍ର ଭାବରେ ଗୋଷ୍ଠୀଗୁଡ଼ିକୁ ଉଦ୍ଧାର କରିବେ। ଅଗଣିତ ଜନତା ସେହିଦିନ ଉଦ୍ଧାରପ୍ରାପ୍ତ ହେବେ, ସେଦିନ ଅନେକ ପ୍ରଭୁଙ୍କ ନିକଟକୁ ଫେରିଆସିବେ। ପ୍ରଭୁଙ୍କର ଜଣେ ଦାସ ଏହିପରି କହନ୍ତି, ଈଶ୍ୱର ଜୟଯୁକ୍ତ ହେବାକୁ ଯାଉଅଛନ୍ତି, ବିନାଶପ୍ରାପ୍ତ ଲୋକମାନଙ୍କ ଅପେକ୍ଷା ଉଦ୍ଧାରପ୍ରାପ୍ତ ଲୋକମାନଙ୍କ ସଂଖ୍ୟା ଅଧିକ ହେବ, ଆଉ ମୁଁ ମଧ୍ୟ ତାହା ବିଶ୍ୱାସ କରେ, ଯାହାକି ଭବିଷ୍ୟତରେ ଘଟିବାକୁ ଯାଉଅଛି, କିନ୍ତୁ ଏପର୍ଯ୍ୟନ୍ତ ତାହା ପୂର୍ଣ୍ଣ ମାତ୍ରାରେ ଘଟିନାହିଁ। କିନ୍ତୁ ଈଶ୍ୱର ଯେତେବେଳେ ତାଙ୍କର ଭାବବାଣୀ ଅନୁଯାୟୀ ସମସ୍ତ ବିଷୟ ସଫଳ କରିବେ, ସେତେବେଳେ ସେ ଜିହୁଦୀମାନଙ୍କୁ ସେମାନଙ୍କର ପ୍ରତିଜ୍ଞାତ ଦେଶ ମଧ୍ୟକୁ ଫେରାଇ ଆଣିବେ ଓ ସେହି ଗୋଷ୍ଠୀର ପୁନରୁତ୍ଥାନ ହେବ, ଅର୍ଥାତ୍ ସେମାନେ ମୃତ୍ୟୁରୁ ଜୀବନ ମଧ୍ୟକୁ ପ୍ରବେଶ କରିବେ, ସେମାନେ ସେହି ଅନନ୍ତ ଜୀବନ ମଧ୍ୟକୁ ପ୍ରବେଶ କରିବେ। ପ୍ରିୟ ବନ୍ଧୁ, ଆପଣ ଯଦି ମୃତ୍ୟୁରୁ ଜୀବନ ମଧ୍ୟକୁ ପ୍ରବେଶ କରନ୍ତି କିମ୍ବା ଆପଣ ଅନନ୍ତ ଜୀବନକୁ ଗ୍ରହଣ କରନ୍ତି, ତାହେଲେ ଏହା କେବଳ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ଆପଣଙ୍କ ଜୀବନ ନିମନ୍ତେ ସମ୍ଭବ ହୋଇଥାଏ। ଈଶ୍ୱରଙ୍କ ବାକ୍ୟ ହିଁ ଆପଣଙ୍କ ଜୀବନରେ ତାହା ସାଧନ କରିଥାଏ। ସେଥିପାଇଁ ପ୍ରଥମ ପିତର 1 ପର୍ବର 23 ପଦରେ ଏହିପରି ଲେଖା ଅଛି, ଜଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଅଛ। ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆମ୍ଭେମାନେ ଆତ୍ମିକ ଜୀବନରେ ପୁନର୍ଜନ୍ମ ଲାଭ କରୁ, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରକାଶ କରେ। ଈଶ୍ୱରଙ୍କ ବାକ୍ୟ ଆପଣଙ୍କୁ ଜୀବନ ଦାନ କରେ। ଏହା ଆପଣଙ୍କ ଜୀବନରେ ସ୍ୱାଧୀନତା ଆଣିଦିଏ, ଆପଣଙ୍କ ଜୀବନରେ ଆନନ୍ଦ ଆଣିଦେଇଥାଏ ଓ ଆଶୀର୍ବାଦ ମଧ୍ୟ ଆଣିଦେଇଥାଏ। ଈଶ୍ୱର ତାଙ୍କର ବାକ୍ୟ ମଧ୍ୟ ଦେଇ ଯାହା ପ୍ରତିଜ୍ଞା କରିଥାନ୍ତି ତାହା ମଧ୍ୟ ସାଧନ କରିଥାନ୍ତି। ଆସନ୍ତୁ ତାହେଲେ ଏହି ଗୀତ 119 ପର୍ବର କେତୋଟି ମୁଖ୍ୟ ପଦ ଉପରେ ଟିକେ ଦୃଷ୍ଟିପାତ କରିବା। ପ୍ରଥମେ ଆମେ ଆଲେଫରୁ ଆରମ୍ଭ କରିବା, ଯାହାକି ଏଭ୍ରି ବର୍ଣ୍ଣମାଳାର ପ୍ରଥମ ଅକ୍ଷର। ତେବେ ଦେଖନ୍ତୁ ଗୀତ 119 ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି ସେମାନେ ଧନ୍ୟ, ଯେଉଁମାନେ ତାହାଙ୍କ ପ୍ରମାଣ ବାକ୍ୟ ସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତକରଣରେ ତାହାଙ୍କୁ ଖୋଜନ୍ତି ସେମାନେ ଧନ୍ୟ। ବାସ୍ତବରେ ଆମ୍ଭେମାନେ ସର୍ବାନ୍ତକରଣରେ ଈଶ୍ୱରଙ୍କୁ ଅନ୍ୱେଷଣ କରିବା ଉଚିତ, ମାତ୍ର ଅଧାପନ୍ତିରିଆ ଭାବେ ନୁହେଁ। ଆଜି ଅନେକ ଏହି ବେତାର କାର୍ଯ୍ୟକ୍ରମକୁ ଆଗ୍ରହରେ ଶୁଣନ୍ତି, କିନ୍ତୁ ଏହାକୁ ନିୟମିତ ଶୁଣିପାରନ୍ତି ନାହିଁ। ଅନେକ ପ୍ରଥମେ ପ୍ରଥମେ ଏହି କାର୍ଯ୍ୟକ୍ରମ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରନ୍ତି, ମାତ୍ର ଧୀରେ ଧୀରେ ଶୁଣିବାରେ ଶିଥିଳ ହୋଇଯାଆନ୍ତି। ସେମାନେ ଗୀତ ସଂହିତାର ପ୍ରଥମ ପର୍ବର ପ୍ରଥମ ପଦର ମନୁଷ୍ୟ ପରି ହୋଇପାରନ୍ତି ନାହିଁ, ଯାହାଙ୍କ ବିଷୟରେ ଏହିପରି କୁହାଯାଏ, ଯେଉଁ ଜଣ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିମ୍ବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ। ଲେଖା ଅଛି, ସେହି ବ୍ୟକ୍ତି ଧନ୍ୟ ଯିଏକି ଚାଲେ ନାହିଁ, ଠିଆ ହୁଏ ନାହିଁ, ବସେ ନାହିଁ, କିନ୍ତୁ ଚାଲିବାରେ ଲାଗି ରହିଥାଏ, ଆତ୍ମାରେ ଚାଲୁଥାଏ। ତେଣୁକରି ଏହି ଗୀତରେ ଲେଖା ଅଛି, ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି ସେମାନେ ଧନ୍ୟ, ଯେଉଁମାନେ ତାହାଙ୍କ ପ୍ରମାଣ ବାକ୍ୟ ସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତକରଣରେ ତାହାଙ୍କୁ ଲୋଡ଼ନ୍ତି ସେମାନେ ଧନ୍ୟ। ଏହାପରେ ଦ୍ୱିତୀୟ ଅକ୍ଷରକୁ ଯିବା, ତାହା ହେଉଛି ବେଥ। ଗୀତ 119 ପର୍ବର 9 ପଦରୁ 11 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯୁବା ମନୁଷ୍ୟ କି ପ୍ରକାରେ ଆପଣା ପଥ ପରିଷ୍କାର କରିବ, ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହୋଇଲେ କରିବ, ମୁଁ ସର୍ବାନ୍ତକରଣରେ ତୁମ୍ଭକୁ ଖୋଜିଅଛି, ମୋତେ ତୁମ୍ଭ ଆଜ୍ଞା ପଥରୁ ଭ୍ରମିବାକୁ ଦିଅ ନାହିଁ। ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ଆଜି ପ୍ରତ୍ୟେକ ଯୁବକ ଓ ଯୁବତୀମାନେ ଗୋଟିଏ ବିଷୟ ଶିକ୍ଷା କରିବା ଉଚିତ, ଆଉ ତାହା ହେଉଛି ଈଶ୍ୱରଙ୍କ ବାକ୍ୟ। ସେମାନେ ଈଶ୍ୱରଙ୍କ ବାକ୍ୟ ବ୍ୟତୀତ ଅନ୍ୟ ବିଷୟ ସବୁ ଶିକ୍ଷା କରନ୍ତି, ମାତ୍ର ଈଶ୍ୱରଙ୍କ ବାକ୍ୟ ପ୍ରତି ଅବହେଳା କରନ୍ତି। ଆଜି ବିଦ୍ୟାଳୟମାନଙ୍କରେ ବାଇବଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଏ ନାହିଁ, ଅନେକ ଏହାକୁ ନିୟମ ବିରୁଦ୍ଧ ବୋଲି ଭାବନ୍ତି, ମାତ୍ର ଏହା ଯେ ସେମାନଙ୍କର ଧାର୍ମିକ ଓ ନୈତିକ ଜୀବନର ମାନଦଣ୍ଡକୁ ସୁଦୃଢ଼ କରିବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ତେଣୁକରି ଆମେ ଈଶ୍ୱରଙ୍କ ବାକ୍ୟ ପ୍ରତି ଉଦାସୀନ ହେବା ଉଚିତ ନୁହେଁ। ଆମେ କେବଳ ଈଶ୍ୱରଙ୍କ ବାକ୍ୟକୁ ମୁଖସ୍ଥ କରିଦେଲେ ଯଥେଷ୍ଟ ନୁହେଁ, ମାତ୍ର ତାହାକୁ ପାଳନ କରିବା ଆବଶ୍ୟକ, ଈଶ୍ୱରଙ୍କ ବାକ୍ୟର ବଶୀଭୂତ ହେବା ଆବଶ୍ୟକ, ତାହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ହଁ, ବାଇବଲର ପଦଗୁଡ଼ିକୁ ମୁଖସ୍ଥ କରି କହିବା ଅତି ଉତ୍ତମ ବିଷୟ, ମୁଁ ଏହାର ସମାଲୋଚନା କରୁନାହିଁ, ମାତ୍ର ଆମମାନେ ମୁଖସ୍ଥ କରିବା ସହିତ ତାହାକୁ ପାଳନ କରିବା ଉଚିତ। ତାହା ହିଁ ଯାହାକି ଗୀତ ରଚକ ବୁଝନ୍ତି ଯେତେବେଳେ ସେ କହନ୍ତି, ମୁଁ ଆପଣା ହୃଦୟ ମଧ୍ୟରେ ତୁମର ବାକ୍ୟ ସଞ୍ଚୟ କରି ରଖିଅଛି। ବାସ୍ତବରେ ପ୍ରିୟ ବନ୍ଧୁ, ଆଜି ଆମମାନଙ୍କ ଜୀବନରେ ଈଶ୍ୱରଙ୍କ ବାକ୍ୟ ପ୍ରତି ସେହି ଆଗ୍ରହ, ସେହି ଉତ୍ସାହ, ସେହି ଉତ୍କଣ୍ଠା ରହିବା ଉଚିତ, ତାହେଲେ ଆମେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହୋଇପାରିବା। ଆମେ ଯଦି ଈଶ୍ୱରଙ୍କ ବାକ୍ୟକୁ ଅବହେଳା କରିବା, ଈଶ୍ୱରଙ୍କ ବାକ୍ୟରେ ଅମନୋଯୋଗୀ ହେବା, ତାହେଲେ ଆମେ କେବେ ହେଲେ ଆତ୍ମିକ ଜୀବନରେ ବଢ଼ିପାରିବା ନାହିଁ, ଆମେ ଈଶ୍ୱରଙ୍କର ଅଭିମତକୁ ବୁଝିପାରିବା ନାହିଁ। ତେଣୁ ଆମମାନେ ଈଶ୍ୱରଙ୍କ ବାକ୍ୟ ପ୍ରତି ଅବହେଳା କରିବା ଉଚିତ ନୁହେଁ। ଏହାପରେ ତୃତୀୟ ଅକ୍ଷର ମଧ୍ୟକୁ ଯିବା, ତାହା ହେଉଛି ଗିମେଲ, ଯାହାକି ଗୀତ 119 ପର୍ବର 18 ପଦରେ ଏହିପରି ଲେଖା ଅଛି, ତୁମ୍ଭେ ମୋର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖିପାରିବି। ଯେପର୍ଯ୍ୟନ୍ତ ଆମମାନଙ୍କର ଆତ୍ମିକ ଚକ୍ଷୁ ପ୍ରସନ୍ନ ନ ହୋଇଛି, ସେପର୍ଯ୍ୟନ୍ତ ଆମମାନେ ଈଶ୍ୱରଙ୍କ ବାକ୍ୟରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖିପାରିବା ନାହିଁ। କାରଣ ଆମମାନଙ୍କର ଆତ୍ମିକ ଚକ୍ଷୁ ପ୍ରସନ୍ନ ହେବା ଉଚିତ, ଆଉ ଏହି ଆତ୍ମିକ ଚକ୍ଷୁ କେବଳ ସେହି ପବିତ୍ର ଆତ୍ମା ପ୍ରସନ୍ନ କରିପାରିବେ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଚକ୍ଷୁ କାହା ଉପରେ ରହିଅଛି? ଆଜି ଆମେ କେବଳ ଜଗତକୁ ଦୃଷ୍ଟିପାତ କରୁ, ଜଗତର ସମସ୍ତ ପ୍ରକାର ଆକର୍ଷଣୀୟ ବିଷୟବସ୍ତୁ ପ୍ରତି ଦୃଷ୍ଟି ଦେଉ, ନା ଈଶ୍ୱରଙ୍କ ବାକ୍ୟ ପ୍ରତି ଦୃଷ୍ଟି ଦେଉ? ଆଜି ଆମମାନେ ଆମମାନଙ୍କର ଚକ୍ଷୁକୁ କେଉଁପରି ଭାବରେ ବ୍ୟବହାର କରୁ? ମନେ ରଖନ୍ତୁ, ଚକ୍ଷୁ ହେଉଛି ଶରୀରର ପ୍ରଦୀପ, ଆଉ ଏହି ଚକ୍ଷୁ ଯଦି କଳୁଷିତ ହୁଏ, ତାହେଲେ ସମସ୍ତ ଶରୀର ମଧ୍ୟ କଳୁଷିତ ହେବ, ଅପବିତ୍ର ହେବ। ଆଉ ବିଶେଷରେ ମନୁଷ୍ୟ ସବୁକିଛି ଦେଖିବା ଦ୍ୱାରା ବିଶେଷ ଭାବେ ପ୍ରଲୋଭିତ ହୁଏ। ତେଣୁ ଏହି ଚକ୍ଷୁକୁ ଆମମାନେ ନିୟନ୍ତ୍ରଣ କରିବା ଉଚିତ, ଏବଂ ଏହି ଚକ୍ଷୁକୁ ଆମମାନେ ଈଶ୍ୱରଙ୍କର ବାକ୍ୟ ଉପରେ ସଦାସର୍ବଦା ବ୍ୟବହାର କରିବା ଉଚିତ। ତାହେଲେ ଆମମାନେ ଈଶ୍ୱରଙ୍କ ବାକ୍ୟ ମଧ୍ୟରୁ ଗଭୀର ବିଷୟମାନ ଶିକ୍ଷା କରିବାକୁ ପାରିବା, ଏବଂ ଏ ଜଗତର ସମସ୍ତ ମନ୍ଦ ଆବିଳତା ମଧ୍ୟରୁ ଆମମାନେ ଦୂରେଇ ରହିବା ନିମନ୍ତେ ସମର୍ଥ ହୋଇପାରିବା। ଏହାପରେ ଚତୁର୍ଥ ଅକ୍ଷର ମଧ୍ୟକୁ ଯିବା, ତାହା ହେଉଛି ଦାଲତ, ଯାହାକି ଗୀତ 119 ପର୍ବର 25 ପଦରେ ଆମେ ଦେଖୁ, ଏହିପରି ଲେଖା ଅଛି, ମୋହର ପ୍ରାଣ ଧୂଳିରେ ଲାଗୁଅଛି, ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର। ବର୍ତ୍ତମାନର ଏହି ଜଗତରେ ପ୍ରତ୍ୟେକ ବିଷୟ ମନୁଷ୍ୟକୁ ପତନର ମୁଖକୁ ଟାଣିନିଏ। ଉଦାହରଣ ସ୍ୱରୂପ ଦେଖନ୍ତୁ ଟେଲିଭିଜନ, ଆଜି ଏହି ଟେଲିଭିଜନ ପ୍ରତ୍ୟେକ ଲୋକଙ୍କୁ ଏ ପ୍ରକାର ଭାବରେ ମୋହିତ କରିଛି, ଆକର୍ଷିତ କରିଛି, ଯେ ମନୁଷ୍ୟ ଟେଲିଭିଜନକୁ ନ ଦେଖିଲେ ଗୋଟିଏ ମୁହୂର୍ତ୍ତ ରହିପାରେ ନା। ଏହା ଏକ ଚମତ୍କାର ମାଧ୍ୟମ, ଯାହା ଈଶ୍ୱରଙ୍କ ନିମନ୍ତେ ମଧ୍ୟ ବ୍ୟବହୃତ ହୋଇପାରିବ, କିଛି କରିପାରେ ନାହିଁ, ମାତ୍ର ଆମମାନଙ୍କୁ ତଳକୁ ଖସାଇ ଦିଏ। ପ୍ରତ୍ୟେକ ବିଷୟ ସେହି ପ୍ରକାରେ କାର୍ଯ୍ୟ କରେ। ଗୀତରଚକ କହନ୍ତି, ମୋହର ପ୍ରାଣ ଧୂଳିରେ ଲାଗୁଅଛି। ଆମ୍ଭେମାନେ ସେହି ଦିଗକୁ ନିମ୍ନାଭିମୁଖୀ ହେଉ, କେବଳ ଯେ ଆମର ଶରୀର ନିମ୍ନାଭିମୁଖୀ ହୁଏ ତାହା ନୁହେଁ, ମାତ୍ର ଆମମାନଙ୍କର ପ୍ରାଣ ଏହି ଜଗତରେ ନିମ୍ନ ଦିଗକୁ ଟାଣି ହୋଇଯାଏ। ଆମେ କିପରି ଏହାକୁ ଅତିକ୍ରମ କରିପାରିବା? ଗୀତରଚକ କହନ୍ତି, ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର। ଏହା ଆଉ ଏକ କାରଣ ଯେଉଁଥିପାଇଁ ଆଜି ରେଡିଓ ମାଧ୍ୟମରେ ପ୍ରଭୁଙ୍କର ବାକ୍ୟ ପ୍ରଚାରିତ ହେଉଅଛି। ଯେଉଁମାନେ ଏହି କାର୍ଯ୍ୟକ୍ରମ ନିୟମିତ ଭାବେ ଶୁଣିବେ, ସେମାନେ ନିଶ୍ଚିତ ଭାବେ ଆତ୍ମିକ ଜୀବନରେ ଉପକୃତ ହେବେ। ସେମାନେ ନିଜର ପାପମୟ ଜୀବନ ବିଷୟରେ ସଚେତନ ହେବେ ଓ ପାପରୁ ଦୂରେଇ ରହିବା ନିମନ୍ତେ ଚେଷ୍ଟା କରିବେ, କାରଣ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଆତ୍ମିକ ଜୀବନରେ ଉଦ୍ଦୀପିତ କରିବ ଓ ଆମମାନଙ୍କୁ ଦିନ ପ୍ରତିଦିନ ଈଶ୍ୱରଙ୍କ ଭୟଭକ୍ତିରେ ବଢ଼ାଇବ। ଏହା ଆମମାନଙ୍କର ଜୀବନ ପାଇଁ ଏକ ଲଗାମ ଭାବେ କାର୍ଯ୍ୟ କରିବ। ତେବେ ଆମେ କିପରି ଏହାକୁ ଅତିକ୍ରମ କରି ଆଗବଢ଼ି ଯାଇପାରିବା, ଅର୍ଥାତ୍ ଆମେ କିପରି ଏହି ଜଗତକୁ ଅତିକ୍ରମ କରି ଆଗବଢ଼ି ଯାଇପାରିବା, ତାହା ହେଉଛି ଈଶ୍ୱରଙ୍କ ବାକ୍ୟ ଦ୍ୱାରା। ଆସନ୍ତୁ ଏହାପରେ ପଞ୍ଚମ ଅକ୍ଷର ମଧ୍ୟକୁ ଯିବା, ତାହା ହେଉଛି ହେ। ଗୀତ 119 ପର୍ବର 33 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ତୁମର ବିଧିରୂପ ପଥ ମୋତେ ଶିଖାଅ, ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି। ଈଶ୍ୱରଙ୍କ ସହିତ ଗମନାଗମନ କରିବାକୁ ହେଲେ ଖ୍ରୀଷ୍ଟଙ୍କ ପ୍ରତି ଦୃଷ୍ଟି କରି ଧୈର୍ଯ୍ୟର ସହିତ ଦୌଡ଼ରେ ଧାଇଁବାକୁ ହେବ। ଏଥିନିମନ୍ତେ ଧୈର୍ଯ୍ୟ ଆବଶ୍ୟକ। ଆମମାନେ ସଦାସର୍ବଦା ଏହି ଜଗତରେ ଖ୍ରୀଷ୍ଟଙ୍କ ପ୍ରତି ଦୃଷ୍ଟି କରି ଖ୍ରୀଷ୍ଟଙ୍କ ପଛରେ ଚାଲିବା ଆବଶ୍ୟକ। ଆଉ ଏଥିନିମନ୍ତେ ଅନେକ ସ୍ୱାର୍ଥ ଆମମାନଙ୍କୁ ତ୍ୟାଗ କରିବାକୁ ହେବ ଏବଂ ଆମମାନଙ୍କର ଉତ୍ସର୍ଗୀକୃତ ଜୀବନ ରହିବା ଆବଶ୍ୟକ। କାରଣ ଏହି ଜଗତ ହେଉଛି ଆମମାନଙ୍କ ପାଇଁ ଏକ ପରୀକ୍ଷା ଓ ପ୍ରଲୋଭନପୂର୍ଣ୍ଣ ଜଗତ। ଆଉ ଏହି ଜଗତକୁ ଜୟ କରିବାକୁ ହେଲେ ଆମମାନଙ୍କର ଖ୍ରୀଷ୍ଟଙ୍କ ପ୍ରତି ଦୃଷ୍ଟି କରି ତାହାଙ୍କ ସହିତରେ ତାହାଙ୍କ ଶକ୍ତିରେ ଶକ୍ତିଯୁକ୍ତ ହେବାକୁ ହେବ। ଏହାପରେ ଷଷ୍ଠ ଅକ୍ଷରଟି ହେଉଛି ବୋଉ। ଗୀତ 119:41 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ତୁମ ଦୟା ଅର୍ଥାତ୍ ତୁମ ବାକ୍ୟାନୁସାରେ ତୁମ ପରିତ୍ରାଣ ମୋ ପ୍ରତି ବର୍ତ୍ତୁ। ଈଶ୍ୱରଙ୍କ ଅନୁଗ୍ରହ ଆମମାନଙ୍କ ପ୍ରତି ବର୍ତ୍ତୁଅଛି। ଏହା କେବଳ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆମମାନଙ୍କ ପ୍ରତି ବର୍ତ୍ତୁଅଛି। ତେଣୁକରି ଗୀତ ରଚକ କହନ୍ତି, ଯାହାକି ଗୀତ 19:47 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରିବା, ଲେଖା ଅଛି, ପୁଣି ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି ତହିଁରେ ଆପଣାକୁ ଆନନ୍ଦିତ କରିବି। ବାସ୍ତବରେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଆପଣ କ'ଣ ଆନନ୍ଦ କରନ୍ତି? ଆପଣ କ'ଣ ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରନ୍ତି? ଆଜି ଅନେକ ଲୋକ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ସମୟ ଦେଇପାରନ୍ତି ନାହିଁ, ଆଉ ସେମାନେ ଜଗତର ବ୍ୟସ୍ତତା ମଧ୍ୟରେ ନିଜକୁ ହଜାଇ ଦିଅନ୍ତି। ସେମାନେ ଭାବନ୍ତି ଈଶ୍ୱରଙ୍କ ବାକ୍ୟରେ କୌଣସି ମୂଲ୍ୟ ନାହିଁ। ମାତ୍ର ଈଶ୍ୱରଙ୍କ ବାକ୍ୟ ବିନା ଆମମାନେ କେବେ ହେଲେ ଏହି ଜଗତରେ ଆଗ ବଢ଼ି ଯାଇପାରିବା ନାହିଁ। ଆପଣ ଯଦି ଈଶ୍ୱରଙ୍କ ବାକ୍ୟକୁ ପ୍ରେମ ନ କରନ୍ତି, ତାହେଲେ ଏଥିନିମନ୍ତେ ପ୍ରେମ ଆସିବା ପାଇଁ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ତେଣୁକରି ପ୍ରାର୍ଥନା କରନ୍ତୁ, ପ୍ରଭୁ ତୁମର ବାକ୍ୟ ପ୍ରତି ପ୍ରେମ ଦିଅ। ଏଥିନିମନ୍ତେ ସମୟ ଲାଗିପାରେ ବା ପ୍ରତିବନ୍ଧକ ଆସିପାରେ, ମାତ୍ର ଆପଣଙ୍କର ଆଗ୍ରହ ନିଶ୍ଚିତ ଭାବେ ଈଶ୍ୱରଙ୍କ ବାକ୍ୟ ପ୍ରତି ବଢ଼ିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଏହାପରେ ଆମେ ସପ୍ତମ ଅକ୍ଷରଟି ଦେଖିବା। ଏହି ସପ୍ତମ ଅକ୍ଷରଟି ହେଉଛି ସଇନ୍। ଗୀତ 119:49 ପଦରେ ଏହିପରି ଲେଖା ଅଛି, ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର। ଅନ୍ୟ ଅର୍ଥରେ କହିବାକୁ ଗଲେ, ମୋ ପ୍ରତି ତୁମ୍ଭର ପ୍ରତିଜ୍ଞା ସମୂହ ସଫଳ କର, ଯାହା ଉପରେ ତୁମେ ମୋତେ ଭରସା ସ୍ଥାପନ କରିବା ନିମନ୍ତେ କହିଅଛ। ଏହାପରେ ଆମେ ଅଷ୍ଟମ ଅକ୍ଷର ମଧ୍ୟକୁ ଯିବା। ଏହି ଅଷ୍ଟମ ଅକ୍ଷରଟି ହେଉଛି ହେତ୍। ଗୀତ 119:57 ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ମୋହର ଅଂଶ, ମୁଁ ତୁମ୍ଭର ବାକ୍ୟ ସବୁ ପାଳନ କରିବି ବୋଲି କହିଅଛି। ଏହା ପ୍ରକୃତରେ ଆକ୍ଷରିକ। ପ୍ରଭୁଙ୍କଠାରେ ଆମମାନଙ୍କର ଅଧିକାର ଅଛି, ତାହାଙ୍କଠାରେ ଆମମାନଙ୍କର ସବୁକିଛି ଅଛି, ଓ ସେ ହିଁ ଆମମାନଙ୍କର ସବୁକିଛି। ତାଙ୍କଠାରେ ଆମମାନଙ୍କର ଅସ୍ଥି, ଗତି ଓ ସ୍ଥିତି ସବୁକିଛି ରହିଅଛି। ତାହାଙ୍କ ବିନା ଆମମାନେ କେଉଁଆଡ଼େ ଯାଇପାରିବା ନାହିଁ, କିଛି କରିପାରିବା ନାହିଁ। ତେଣୁକରି ଆମମାନେ ସଦାବେଳେ ପ୍ରଭୁଙ୍କ ଉପରେ ନିର୍ଭର କରିବାର ଅଛି ଏବଂ ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଚାଲିବାର ଅଛି। ଗୀତ 119:62 ପଦରେ ଏପରି ଲେଖା ଅଛି, ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରରେ ଉଠିବି। ଆପଣ କେବେ ତାଙ୍କର ବାକ୍ୟ ନିମନ୍ତେ ମଧ୍ୟରାତ୍ରରେ ଉଠି ତାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି, କିଏ ବା ତାହାଙ୍କର ବାକ୍ୟ ଅଧ୍ୟୟନ କରିଅଛନ୍ତି? ଅନେକ ସମୟରେ ଆମମାନେ ଯେତେବେଳେ କୌଣସି ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରୁ, ଆମମାନଙ୍କୁ ରାତ୍ରିରେ ନିଦ ହୁଏ ନାହିଁ, ଆମମାନେ ବଡ଼ ଅସ୍ତବ୍ୟସ୍ତ ହେଉ, ଆମମାନେ କେବଳ ଚିନ୍ତାରେ ମଗ୍ନ ହୋଇଯାଉ, କିନ୍ତୁ ସେହି ସମୟରେ କେବେ ହେଲେ ଆମେ ପ୍ରଭୁଙ୍କ ବିଷୟରେ ଚିନ୍ତା କରିଛୁ, ପ୍ରଭୁଙ୍କର ବାକ୍ୟ ବିଷୟରେ ଚିନ୍ତା କରିଛୁ, ବା ପ୍ରଭୁଙ୍କ ନିକଟରେ ଆମମାନଙ୍କର ସମସ୍ତ ଦୁଃଖ ସମସ୍ୟା ଜଣାଇଛୁ, ବା ପ୍ରଭୁଙ୍କୁ ଧନ୍ୟବାଦ ଦେଇଛୁ? ଆମେ ତାହା ଭୁଲିଯାଉ, ଆମେ ସବୁକିଛି ନିଜ ଉପରେ ନେଇଯାଉ, ଆମେ ଭାବୁ ଯେ ଆମେ ସବୁକିଛି କରିପାରିବୁ, ଆମେ ନିଜର ଜ୍ଞାନରେ ନିଜର ଶକ୍ତିରେ ନିଜର ପରାକ୍ରମରେ ଆମେ ସବୁକିଛି କରିପାରିବୁ, କିନ୍ତୁ ତାହା ସମ୍ଭବ ନୁହେଁ। ମନୁଷ୍ୟ ତା ନିଜ ଇଚ୍ଛାରେ କିଛି କରିପାରିବ ନାହିଁ। ତେଣୁ ଆସୁ ଜୀବନର ପ୍ରତିଟି ଅବସ୍ଥାରେ ପ୍ରତିଟି ପରିସ୍ଥିତିରେ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ତାହାଙ୍କ ନିକଟରେ ନିଜର ସମସ୍ତ ବିଷୟ ଜଣାଉ, ତାହାଙ୍କ ଉପରେ ନିର୍ଭର କରୁ, ତାହାଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରୁ। ତାହେଲେ ସେ ଆମମାନଙ୍କୁ ସମସ୍ତ ବିଷୟରେ ସାହାଯ୍ୟ କରିବେ ଏବଂ ଏହି ଜଗତରେ ଏକ ବିଜୟ ଜୀବନଯାପନ କରିବା ପାଇଁ ଆମମାନଙ୍କୁ ଶକ୍ତି ଦେବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ପ୍ରିୟ ଶ୍ରୋତା, ଆପଣଙ୍କ ନିମନ୍ତେ ଏକ ପ୍ରଶ୍ନ। ଏହି ପ୍ରଶ୍ନର ସଠିକ୍ ଉତ୍ତରଦାତାମାନଙ୍କୁ ଆମର ପଥ ପ୍ରଦର୍ଶିକା ବେତାର ଅନୁଷ୍ଠାନ ପକ୍ଷରୁ କ୍ଷୁଦ୍ର ଉପହାରମାନ ପ୍ରଦାନ କରାଯିବ। ପ୍ରଶ୍ନର ଉତ୍ତର ଦେବା ସମୟରେ ପ୍ରଶ୍ନର ନମ୍ବର ଓ ଆପଣଙ୍କର ପୂରା ଠିକଣା ଲେଖିବାକୁ ଭୁଲନ୍ତୁ ନାହିଁ, ଆଉ ଉତ୍ତରଟି 7 ଦିନ ମଧ୍ୟରେ ଆମର ହସ୍ତଗତ ହେବା ଉଚିତ। ଉତ୍ତର ସହିତ ଆପଣଙ୍କ ଜୀବନର ସାକ୍ଷ୍ୟ ଯଦି କିଛି ଥାଏ ତାହେଲେ ତା ଲେଖି ଜଣାଇବା ନିମନ୍ତେ ଅନୁରୋଧ। ପ୍ରଶ୍ନର ନମ୍ବର ହେଉଛି 644। ପ୍ରଶ୍ନଟି ହେଉଛି, ମନୁଷ୍ୟ ଏହି ଜଗତରେ କାହା ଦ୍ୱାରା ସଚେତନ ହୋଇ ଚଳିପାରିବ? ପ୍ରଶ୍ନଟି ଆଉଥରେ କହିରକେ, ମନୁଷ୍ୟ ଏହି ଜଗତରେ କାହାଦ୍ୱାରା ସଚେତନ ହୋଇ ଚଳିପାରିବ? ପ୍ରଭୁ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।